ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଚଳିତ ଲୋକସଭା ଅଧିବେଶନର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିବ ନବନିର୍ବାଚିତ ସଦସ୍ୟଙ୍କର ଶପଥ ଗ୍ରହଣ. ବାଚସ୍ପତି ନିର୍ବାଚନ ଆସନ୍ତାକାଲି. ଜିଏସ୍ଟି ଲାଗୁ ହେବା ପରେ ସାଧାରଣ ଲୋକଙ୍କର ସଞ୍ଚୟ ବଢ଼ିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନୂଆଦିଲ୍ଲୀରେ ଆଜି ଆରମ୍ଭ ହେଉଛି ଆନ୍ତର୍ଜାତିକ ଚିନି ପ୍ରତିଷ୍ଠାନର 64ତମ ପରିଷଦ ବୈଠକ. ଦୂରସଞ୍ଚାର ବିଭାଗ ପକ୍ଷରୁ ଆଜି ହେବ ସ୍ୱେକ୍ଟ୍ରମ୍ ନିଲାମ ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସେମିଫାଇନାଲ୍ ସ୍ଥାନ ପକ୍କା କଲା ଭାରତ. ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି. ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ମଧ୍ୟ ନବନିର୍ବାଚିତ ସଦସ୍ୟଙ୍କର ଶପଥ ଗ୍ରହଣ ଚାଲିବ. ଲୋକସଭାର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ପ୍ରଥମ ସଦସ୍ୟ ରୂପେ ଗତକାଲି ସର୍ବପ୍ରଥମେ ଶପଥ ଗ୍ରହଣ କରିଥିଲେ. ଅସ୍ଥାୟୀ ବାଚସ୍କତି ଭର୍ତ୍ତୃହରି ମହତାବ ଶ୍ରୀ ମୋଦିଙ୍କୁ ଶପଥ ପାଠ କରାଇଥିଲେ. ଏହାପରେ ଶ୍ରୀ ମହତାବଙ୍କୁ ସହଯୋଗ କରିବା ଲାଗି ଗଠିତ ହୋଇଥିବା ଅଧ୍ୟକ୍ଷ କମିଟିର ସଦସ୍ୟମାନେ ଶପଥ ନେଇଥିଲେ. ତେବେ ଏହି କମିଟିର ସଦସ୍ୟ ଥିବା କଂଗ୍ରେସର କେ ସୁରେଶ, ଡିଏମ୍କେର ଟିଆର୍ ବାଲୁ, ଟିଏମ୍ସିର ସୁଦୀପ ବନ୍ଦୋପାଧ୍ୟାୟ ଗତକାଲି ଶପଥ ନେଇନାହାନ୍ତି. ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେଇଥିଲେ. ଏହାପରେ ଇଂରାଜୀ ବର୍ଣ୍ଣମାଳାର କ୍ରମାନୁଯାୟୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସାଂସଦମାନେ ଶପଥ ଗ୍ରହଣ କରିଥିଲେ. ଏହି ଅଧିବେଶନରେ ଭାରତର ବିବିଧ ଭାଷାଗତ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥିଲା. ହିନ୍ଦୀ ଏବଂ ଇଂରାଜୀ ଭାଷା ଛଡ଼ା ଅନେକ ସାଂସଦ ନିଜ ନିଜ ଆଞ୍ଚଳିକ ଭାଷାରେ ଶପଥ ନେଇଥିଲେ. ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ୍ ଓରାମ ଓଡ଼ିଆ ଭାଷାରେ, ଏଚ୍ଡି କୁମାରସ୍ୱାମୀ ଏବଂ ପ୍ରହ୍ଲାଦ ଯୋଶୀ କନ୍ନଡ଼ ଭାଷାରେ, ସର୍ବାନନ୍ଦ ସୋନୱାଲ ଅହମିଆ ଭାଷାରେ, କେ ରାମମୋହନ ନାଇଡୁ ଏବଂ ଜି କିଶନ ରେଡ୍ଡୀ ତେଲୁଗୁରେ, ସିଆର୍ ପାଟିଲ ଗୁଜରାଟୀରେ, ପ୍ରତାପ ରାଓ ଯାଦବ ମରାଠୀରେ, ଡକ୍ଟର ଜିତେନ୍ଦ୍ର ସିଂହ ଡୋଗ୍ରିରେ, ସୁରେଶ ଗୋପୀ ମାଲାଲମରେ, ସୁକାନ୍ତ ମଜୁମଦାର ବଙ୍ଗଳାରେ ଏବଂ ଦୁର୍ଗା ଦାସ ଉଇକେ ସଂସ୍କୃତ ଭାଷାରେ ଶପଥ ନେଇଥିଲେ। ଏହାବ୍ୟତୀତ କେତେକ ସାଂସଦ ନିଜ ନିଜ ଅଞ୍ଚଳର ପାରମ୍ପରିକ ପୋଷାକ ପିନ୍ଧିଥିଲେ। ପ୍ରଥମ ଦିବସରେ ଗତକାଲି ସଂସଦ ପରିସରରେ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟମାନେ ପରସ୍କରକୁ ଶୁଭେଚ୍ଛା ଜଣାଇବା ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଲୋକସଭା ବାଚସ୍କତି ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ସେହିଦିନ ରାଜ୍ୟସଭାର ଅଧିବେଶନ ମଧ୍ୟ ଆରମ୍ଭ ହେବ। ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଦ୍ରବ୍ୟ ଓ ସେବାକର ଲାଗୁ ହେବା ପରେ ସାଧାରଣ ଲୋକଙ୍କର ସଞ୍ଚୟ ବଢ଼ିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି କେନ୍ଦ୍ର ସରକାର 140 କୋଟି ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି। ଜିଏସ୍ଟି ଲାଗୁ ହେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇବା ସହ ଦରିଦ୍ର ଏବଂ ସାଧାରଣ ଲୋକଙ୍କର ସଞ୍ଚୟ ମଧ୍ୟ ବଢ଼ିଛି। ଦେଶବାସୀଙ୍କର ଜୀବନରେ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ଏହି ସଂସ୍କାର ଯାତ୍ରା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକସ ବ୍ୟବସ୍ଥାର ସରଳୀକରଣ ଲକ୍ଷ୍ୟରେ 2017ରେ ଜିଏସ୍ଟି ଲାଗୁ ହୋଇଥିଲା। ଦେଶରେ ଝାଡ଼ାବାନ୍ତି ରୋଗକୁ ମୁକାବିଲା କରିବା ଲାଗି ଏକ ଜାତୀୟ ଅଭିଯାନ ଷ୍ଟପ୍ ଡିପ୍ଥେରିଆ ଗତକାଲି ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଏହାର ଶୁଭାରମ୍ଭ କରିଥିଲେ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଝାଡ଼ାବାନ୍ତି ଜନିତ ଶିଶୁ ମୃତ୍ୟୁହାର ହ୍ରାସ ପାଉଛି। 2014ରେ ରୋଟା ଭାଇରସ୍ ଟିକା ବ୍ୟବହାର କରିବାରେ ଭାରତ ପ୍ରଥମ ଦେଶ ବୋଲି ସେ କହିଛନ୍ତି। ଜାତୀୟ ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଦେଶରେ ଝାଡ଼ାବାନ୍ତି ରୋଗକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅଭିଯାନ ମାଧ୍ୟମରେ ଝାଡ଼ାବାନ୍ତି ଜନିତ ଶିଶୁ ମୃତ୍ୟୁହାରକୁ ଶୂନ୍ୟସ୍ତରରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ଶିକ୍ଷା ଏବଂ ଗ୍ରାମୀଣ ବିକାଶ ଆଦି କ୍ଷେତ୍ର ମାଧ୍ୟମରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ଯାଦବ ପ୍ରତାପ ରାଓ ଗଣପତ ରାଓ ଉପସ୍ଥିତ ଥିଲେ। ଅଭିଯାନର ଶୁଭାରମ୍ଭ ଅବସରରେ ଲୋଗୋ, ପୋଷ୍ଟର, ରେଡିଓ ସ୍ପଟ୍ ଏବଂ ଅଡିଓ ଭିଜୁଆଲ ଆଦି ଉନ୍ମୋଚିତ ହୋଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଆନ୍ତର୍ଜାତିକ ଚିନି ପ୍ରତିଷ୍ଠାନର 64ତମ ପରିଷଦ ବୈଠକ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି। ତିନିଦିନ ଚାଲିବାକୁ ଥିବା ଏହି ସମ୍ମିଳନୀରେ 30ଟି ଦେଶରୁ ପ୍ରତିନିଧି ଯୋଗଦେବେ। ବିଶେଷକରି ବିଶ୍ୱର ପ୍ରମୁଖ ଚିନି ଉତ୍ପାଦନକାରୀ, ବ୍ୟବହାରକାରୀ ଏବଂ ବ୍ୟବସାୟ କରୁଥିବା ରାଷ୍ଟ୍ରଗୁଡ଼ିକ ଏକତ୍ରିତ ହୋଇ ଆପୋଷ ବୁଝାମଣା ମାଧ୍ୟମରେ ଜୈବ ଇନ୍ଧନ ଏବଂ ଚିନି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଏହି ସମ୍ମିଳନୀରେ ଆଲୋଚନା କରିବେ। ଜୈବ ଇନ୍ଧନ ଏବଂ ଅନ୍ୟାନ୍ୟ ଉତ୍ପାଦନରେ ଭାରତର ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରସାର କରିବା ଲକ୍ଷ୍ୟରେ ଉତ୍ତରପ୍ରଦେଶର ମୁଜାଫରନଗରଠାରେ ଏକ ଶସ୍ୟଭିତ୍ତିକ ଡିଷ୍ଟିଲାରୀକୁ ଆନ୍ତର୍ଜାତିକ ପ୍ରତିନିଧି ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଆଜି ଭାରତ ମଣ୍ଡପରେ ଚିନି ଓ ଜୈବ ଇନ୍ଧନ ଉଦୀୟମାନ ଭିଷ୍ଟାସ୍ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହେବ। ଚଳିତ ବର୍ଷ ଲାଗି ଏହି ପରିଷଦର ଅଧ୍ୟକ୍ଷ ଭାର ଭାରତ ତୁଲାଇବ। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କର୍ମଶାଳାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ବର୍ତ୍ତମାନ ବିଶ୍ୱରେ ଦ୍ୱିତୀୟ ବୃହତ୍ ଚିନି ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାବେଳେ ସର୍ବବୃହତ୍ ଚିନି ବ୍ୟବହାରକାରୀ ରାଷ୍ଟ୍ର ଭାବେ ପରିଚିତ। ଦୂରସଞ୍ଚାର ବିଭାଗ ପକ୍ଷରୁ ଆଜି 96,317.65 କୋଟି ଟଙ୍କାର ସ୍ୱେକ୍ଟ୍ରମ୍ ନିଲାମ କରାଯିବ। ଗତ ଫେବୃୟାରୀ 8 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ନିଲାମୀ ପ୍ରକ୍ରିୟାକୁ ଅନୁମୋଦନ କରିଥିଲା। ଶେଷ ପର୍ଯ୍ୟାୟ ନିଲାମରେ ବିକ୍ରି ହୋଇନଥିବା ସମସ୍ତ ସ୍ୱେକ୍ଟ୍ରମ୍ ପୁନର୍ବାର ଏହି ନିଲାମୀ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଛି। ମେଗାହର୍ଜ ସମେତ 26 ଗିଗାହର୍ଜ ବ୍ୟାଣ୍ଡର ଥିବା ଏୟାରଓ୍ୱେଭ୍ରେ ଭଏସ୍ ଏବଂ ଡାଟା ସ୍ୱେକ୍ଟ୍ରମ୍ର ଏକ ବଡ଼ ଅଂଶ ଆଜି ନିଲାମ କରାଯିବ। ତିନୋଟି ଘରୋଇ ସଂସ୍ଥା ରିଲାଏନ୍ସ ଜିଓ, ଭାରତ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଏହି ନିଲାମ ପାଇଁ ସର୍ବନିମ୍ନ ଜମା ବାବଦରେ 4,350 କୋଟି ଟଙ୍କା ଦାଖଲ କରିଛନ୍ତି ବୋଲି ଦୂରସଞ୍ଚାର ବିଭାଗ ସୂଚନା ଦେଇଛି। ଅନ୍ଲାଇନ୍ ମାଧ୍ୟମରେ ଏହି ନିଲାମୀ ପ୍ରକ୍ରିୟା କରାଯିବ ବୋଲି ଦୂରସଞ୍ଚାର ବିଭାଗ ପକ୍ଷରୁ ଜଣାପଡ଼ିଛି। ଖଣିଜ ବ୍ଲକ୍ଗୁଡ଼ିକରେ ଚତୁର୍ଥ ପର୍ଯ୍ୟାୟ ନିଲାମ କାର୍ଯ୍ୟକ୍ରମ ଗତକାଲି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏହାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ 21ଟି ବ୍ଲକ୍ ସ୍ଥାନିତ ହୋଇଥିଲା। ସେଥିମଧ୍ୟରେ ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର 11ଟି ବ୍ଲକ୍ ଅନ୍ତର୍ଭୁକ୍ତ। ନିଲାମୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଆଗାମୀ 100 ଦିନ ମଧ୍ୟରେ ଅଫ୍ସୋର୍ ମିନେରାଲ୍ ବ୍ଲକ୍ଗୁଡ଼ିକର ନିଲାମର ପ୍ରଥମ କିସ୍ତି ଆରମ୍ଭ ହେବ। ଖଣି ମନ୍ତ୍ରଣାଳୟ କହିଛି ଏହି ବ୍ଲକ୍ଗୁଡ଼ିକରେ ଗ୍ରାଫାଇଟ୍, ଗ୍ଲୋକାନାଇଟ୍, ଫସ୍ଫରାଇଟ୍, ପଟାସ୍, ନିକେଲ୍, ଫସ୍ଫେଟ୍ ଆଦି ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ମହଜୁଦ ରହିଛି। ମନ୍ତ୍ରୀ ଶ୍ରୀ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା 2ଟି ନୂତନ ଘରୋଇ ଅନୁସନ୍ଧାନ ଏଜେନ୍ସିକୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେଣ୍ଟ ଜୁଲିଆସ୍ଥିତ ଗ୍ରସ୍ ଇସ୍ଲେଟର୍ ଡାରେନ୍ ସାମି ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 24 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ଭାରତ ଖୁବ୍ ଶୀଘ୍ର ବିରାଟ କୋହଲି ଏବଂ ରିଷଭ ପନ୍ତଙ୍କ ୱିକେଟ୍ ହରାଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା 92 ରନ୍ର ପାଳି ସହାୟତାରେ ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 205 ରନ୍ ସଂଗ୍ରହ କରିଥିଲା। 206 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 7 ୱିକେଟ୍ ବିନିମୟରେ 181 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ବିଜୟ ସହ ଭାରତ ଗ୍ରୁପ୍ ପ୍ରଥମର ତାଲିକାର ଶୀର୍ଷସ୍ଥାନ ବଜାୟ ରଖିଥିବାବେଳେ ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ। ଅନ୍ୟପକ୍ଷରେ ଏହି ପରାଜୟ ସହ ଅଷ୍ଟ୍ରେଲିଆର ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ଆଜି ଚାଲିଥିବା ଆଫଗାନିସ୍ତାନ ଏବଂ ବାଂଲାଦେଶ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରୁଛି। ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ କିଙ୍ଗଷ୍ଟନ୍ଠାରେ ମ୍ୟାଚ୍ ଚାଲିଛି। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 16 ଓଭର୍ରେ 2 ୱିକେଟ୍ ହରାଇ 88 ରନ୍ ସଂଗ୍ରହ କରିଥିଲା। ଚଳିତ ଲୋକସଭା ଅଧିବେଶନର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିବ ନବନିର୍ବାଚିତ ସଦସ୍ୟଙ୍କର ଶପଥ ଗ୍ରହଣ। ବାଚସ୍କତି ନିର୍ବାଚନ ଆସନ୍ତାକାଲି। ଜିଏସ୍ଟି ଲାଗୁ ହେବା ପରେ ସାଧାରଣ ଲୋକଙ୍କର ସଞ୍ଚୟ ବଢ଼ିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେଉଛି ଆନ୍ତର୍ଜାତିକ ଚିନି ପ୍ରତିଷ୍ଠାନର 64ତମ ପରିଷଦ ବୈଠକ। ଦୂରସଞ୍ଚାର ବିଭାଗ ପକ୍ଷରୁ ଆଜି ହେବ ସ୍ୱେକ୍ଟ୍ରମ୍ ନିଲାମ ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସେମିଫାଇନାଲ୍ ସ୍ଥାନ ପକ୍କା କଲା ଭାରତ। ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।